ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଆଜି ଦେଶ କରୁଛି ଶ୍ରଦ୍ଧାଞ୍ଜଳି ଜ୍ଞାପନ। ଦେଶର ସାମଗ୍ରିକ ବିକାଶ ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କଲେ ତାହା ନେତାଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ, କହିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ପରାକ୍ରମ ଦିବସ ଅବସରରେ କଟକ ନେତାଜୀ ସଂଗ୍ରହାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦାନ। ଭୁବନେଶ୍ୱର ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବକୁ ଆଜି ସନ୍ଧ୍ୟାରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ଏବଂ ପବିତ୍ର ମାଘ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ବିଦ୍ୟାଦାୟିନୀ ମା ସରସ୍ୱତୀଙ୍କୁ ଶ୍ରଦ୍ଧା ଓ ଭକ୍ତିଭାବ ସହ ପୂଜାର୍ଚ୍ଚନା। ଭାରତ ଇତିହାସର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଜନନେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 129ତମ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ ପରାକ୍ରମ ଦିବସ ପାଳନ କରାଯାଉଛି। ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ 1897 ମସିହା ଆଜିର ଦିନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକର ଓଡ଼ିଆ ବଜାରଠାରେ ଜନ୍ମଗ୍ରହଣ କରିଥିଲେ। ପଞ୍ଜାବର ଜାଲିଆନାବାଗ ହତ୍ୟାକାଣ୍ଡ ପରେ ନେତାଜୀ ମର୍ମାହତ ହୋଇ ବିଦେଶରୁ ପାଠପଢ଼ା ଛାଡ଼ି ଭାରତକୁ ଫେରିଆସିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ, ବର୍ମା ଏବଂ ମାଲେସିଆରେ ରହୁଥିବା ଭାରତୀୟମାନଙ୍କୁ ଏକତ୍ରିତ କରି ଭାରତୀୟ ସ୍ୱାଧୀନତା ଲିଗ୍ ଗଠନ କରିଥିଲେ। ସୁଭାଷ ଚନ୍ଦ୍ର ବୋଷଙ୍କର ଦିଲ୍ଲୀ ଚଲୋ ଆହ୍ୱାନ ସବୁ ଭାରତୀୟଙ୍କ ମନରେ ଇଂରେଜ ବିରୋଧୀ ଲଢ଼େଇ ପାଇଁ ପ୍ରେରଣା ସାଜିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ୱାଧୀନତା ପାଇଁ ତାଙ୍କର ଆହ୍ୱାନ ଭାରତୀୟଙ୍କ ମଧ୍ୟରେ ସାହସ, ଆତ୍ମବିଶ୍ୱାସ, ଏକତା ଓ ଜାତୀୟତାବାଦୀ ଭାବନା ଜାଗ୍ରତ କରିଥିଲା ବୋଲି କହିଛନ୍ତି। ତାଙ୍କର ଏହି ଅବଦାନ ଭାରତୀୟଙ୍କ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ପରାକ୍ରମ ଦିବସ ଦେଶର ରାଷ୍ଟ୍ରୀୟ ଭାବନାର ଅଭିନ୍ନ ପର୍ବରେ ପରିଣତ ହୋଇଛି। ନେତାଜୀଙ୍କର ତ୍ୟାଗ ଓ ସାହସ ସର୍ବଦା ସ୍ମରଣୀୟ ହୋଇ ରହିବ।
ଆଜ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ବି ହମ ଇସେ ପରାକ୍ରମ ଦିବସ କେ ରୂପ ମେ ମନାତେ ହେ। ମୈଁ ସଭି ଦେଶବାସୀଙ୍କୁ ପରାକ୍ରମ ଦିବସ କି ବହୁତ ବହୁତ ବଧାଇ ଦେତା ହୁଁ।
ଆଜି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମପୀଠ ତଥା ସଂଗ୍ରହାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଦେଶର ସ୍ୱାଧୀନତା ସଂଗ୍ରାମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବଳିଷ୍ଠ ଅବଦାନ ଥିଲା। କଳା ସଂସ୍କୃତିର ଅନନ୍ୟ ଭୂମି ଓଡ଼ିଶା ଭାରତ ମାତାର ମହାନ ସଭ୍ୟତାର ଏକ ଶ୍ରେଷ୍ଠ ଉଦାହରଣ। କଟକସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ତଥା ସଂଗ୍ରହାଳୟରୁ ତାଙ୍କ ବିଷୟରେ ବହୁତ କିଛି ସୂଚନା ମିଳିଥାଏ। ସ୍ୱାଧୀନତା ସଂଗ୍ରାମର ଅମର ନାୟକ ନେତାଜୀ ଆଗାମୀ ଶହ ଶହ ପିଢ଼ି ପାଇଁ ପ୍ରେରଣା ହୋଇ ରହିବେ। ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ପାଇଁ ଆଜିର ପିଢ଼ି ସ୍ୱାଧୀନତାର ଅର୍ଥକୁ ହୃଦୟଙ୍ଗମ କରିବାରେ ସକ୍ଷମ ହେଉଛନ୍ତି। ସମସ୍ତେ ସାମଗ୍ରିକ ଭାବେ ଦେଶର ବିକାଶ ପାଇଁ କାର୍ଯ୍ୟ କଲେ ତାହା ନେତାଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଆଗାମୀ ଦିନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନେତାଜୀଙ୍କ ସ୍ୱପ୍ନ ଥିଲା ଭାରତକୁ ଦାରିଦ୍ର୍ୟରୁ ମୁକ୍ତ କରିବା ତଥା ବିଶ୍ୱସ୍ତରରେ ଶ୍ରେଷ୍ଠ ଦେଶ ଭାବେ ଗଢ଼ିତୋଳିବା। ଉପରାଷ୍ଟ୍ରପତି ସମସ୍ତଙ୍କ ସହଯୋଗରେ ନେତାଜୀଙ୍କ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି, ନେତାଜୀଙ୍କ ନିଃସ୍ୱାର୍ଥପର ସେବା ଆଗାମୀ ପିଢ଼ିକୁ ସର୍ବଦା ପ୍ରେରିତ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ନେତାଜୀଙ୍କ ଭୂମିକା ସ୍ୱାଧୀନତା ସଂଗ୍ରାମରେ ଅନନ୍ୟ ଥିଲା। ନେତାଜୀଙ୍କୁ ଉପଯୁକ୍ତ ସମ୍ମାନ ଦେବାର ସମୟ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ଘୋଷଣା କରି କେବଳ ନେତାଜୀଙ୍କୁ ସମ୍ମାନିତ କରିନାହାନ୍ତି, ବରଂ ଇତିହାସ ପୃଷ୍ଠାରୁ ହଜିଯାଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ମଧ୍ୟ ଏହା ଶ୍ରେଷ୍ଠ ସମ୍ମାନ। ଦେଶ ପାଇଁ ବଞ୍ଚିବା ଓ ମରିବା ନେତାଜୀଙ୍କ ଆଦର୍ଶ ଥିଲା ବୋଲି ଶ୍ରୀ ମାଝୀ କହିଛନ୍ତି।
ଯେଉଁମାନେ ତାଙ୍କର ଜ୍ଞାନ, ବୁଦ୍ଧି, ତ୍ୟାଗ, ତପସ୍ୟା ଓ ଦେଶ ପ୍ରେମରେ ସମଗ୍ର ଦେଶର ଦଶା ଓ ଦିଶାକୁ ସେମାନେ ବଦଳେଇ ଦେଇଥାନ୍ତି, ସେପରି ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ ନେତାଜୀ। ତାଙ୍କର ଅଦମ୍ୟ ସାହସ, ତ୍ୟାଗ, ବଳିଦାନ ଓ ଶୌର୍ଯ୍ୟ ଭାରତର ଭାଗ୍ୟକୁ ଚିରଦିନ ପାଇଁ ପରିବର୍ତ୍ତନ କରିଦେଲେ। ନେତାଜୀଙ୍କର ଜନ୍ମସ୍ଥାନ କଟକ ସହର ବି ଏହି ବିକାଶ ଧାରାରେ ସାମିଲ ହୋଇଛି। କଟକର ଅନେକ ପୁରାତନ ଶିକ୍ଷାନୁଷ୍ଠାନକୁ ଆଜି ଐତିହ୍ୟ ବିଦ୍ୟାଳୟ ଭାବେ ମାନ୍ୟତା ମିଳିଛି।
ଉପରାଷ୍ଟ୍ରପତି କଟକରେ ନେତାଜୀଙ୍କ ସଂଗ୍ରହାଳୟରେ ପହଞ୍ଚିବା ପରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପୋଷ୍ଟାଲ ଗ୍ୟାଲେରୀକୁ ଉଦ୍ଘାଟନ କରିଥିଲେ। ଏହାସହ ପ୍ରାୟ 6 କୋଟି ଟଙ୍କା ବ୍ୟୟରେ ନବନିର୍ମିତ ସଂସ୍କୃତି ଭବନକୁ ଲୋକାର୍ପଣ କରିଥିଲେ। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ନେତାଜୀ ସ୍କାରକୀ ମ୍ୟୁଜିୟମକୁ ସାଧାରଣ ଲୋକଙ୍କ ପାଇଁ ଅପରାହ୍ନ 2 ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ 217ତମ ଜୟନ୍ତୀ ଉପଲକ୍ଷେ ଆଜି ରାଜ୍ୟବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଆଜି ତାଙ୍କ ଜନ୍ମସ୍ଥାନ ସମ୍ବଲପୁର ଜିଲ୍ଲା ଖିଣ୍ଡାଠାରେ ପାଳନ କରାଯାଉଛି। ସମ୍ବଲପୁର ଜେଲ୍ ଛକଠାରେ ଥିବା ପ୍ରତିମୂର୍ତ୍ତିରେ ପ୍ରଶାସନ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ତାଙ୍କର ତ୍ୟାଗ, ନିଷ୍ଠା ଓ ପରାକ୍ରମ ଯୁବପିଢ଼ିଙ୍କୁ ସବୁବେଳେ ଅନୁପ୍ରାଣିତ କରିବ ବୋଲି ଶ୍ରୀ ପ୍ରଧାନ ତାଙ୍କ ବାର୍ତ୍ତାରେ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ପିଏମ୍ସି କେନ୍ଦ୍ରୀୟ ବିଦ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍କୁଲ୍ରେ ପରାକ୍ରମ ଦିବସ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଏନ୍ସିସି କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀ ପ୍ରମୁଖ ଯୋଗଦେଇ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଛନ୍ତି। ନୟାଗଡ଼ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ବରପୁତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କର ଜୀବନୀ ଓ ବିପ୍ଳବ ଉପରେ ଆଲୋକପାତ କରାଯାଇଥିଲା। ସେହିଭଳି ଜିଲ୍ଲାର ଲେଙ୍କୁଡ଼ିପଡ଼ା ନିମାଣୀ ଗ୍ରାମରେ ମଧ୍ୟ 2 ସ୍ୱାଧୀନତା ସଂଗ୍ରାମୀଙ୍କର ଜୟନ୍ତୀ ପାଳିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ନେତାଜୀ ଜୟନ୍ତୀ ପାଳିତ ହୋଇଛି। ପରାକ୍ରମ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାର ପଟ୍ଟାଭାଡ଼ି ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ମାଲକାନଗିରି ଜିଲ୍ଲାରେ ଏହି ଅବସରରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିର ପରିସରରେ ଆଜିଠାରୁ ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ସନ୍ଧ୍ୟାରେ ଏହାକୁ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଯୋଗଦେବେ। ପବିତ୍ର ମାଘ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ବିଦ୍ୟାଦାୟିନୀ ବାଗ୍ଦେବୀ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଉଛି। ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଓ ମନ୍ଦିରଗୁଡ଼ିକରେ ବିଦ୍ୟାରୂପିଣୀ ମା ଶାରଦାଙ୍କ ପୂଜା ପାଇଁ ଆୟୋଜନ ଚାଲିଛି। ବସନ୍ତ ମାସର ପଞ୍ଚମୀ ତିଥିରେ ମା ସରସ୍ୱତୀଙ୍କ ତିଥି ପଡ଼ୁଥିବା ଯୋଗୁଁ ଏହାକୁ ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ କୁହାଯାଇଥାଏ। ପୁରୀ ଶ୍ରୀମନ୍ଦିରରେ ଆଜି ଚାଚେରି ବେଶ ଅନୁଷ୍ଠିତ ହେବ। ଏହି ବେଶରେ ମହାପ୍ରଭୁଙ୍କୁ ରକ୍ତବର୍ଣ୍ଣର ବସ୍ତ୍ର ଓ ଫୁଲ ଲଗାଇ ସୁସଜ୍ଜିତ କରାଯିବ। ରଥଯାତ୍ରା ପାଇଁ ଆଜିଠାରୁ ପୂଜାର୍ଚ୍ଚନା ପୂର୍ବକ ରଥକାଠର ଅନୁକୂଳ ହେବ। ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟରୁ 3 କାଠ ରଥଖଳାରେ ପୂଜା କରାଯିବ। ପୁରୀଠାରେ ଆସନ୍ତାକାଲିଠାରୁ 26 ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡ଼ିଆ ସ୍ୱାସ୍ଥ୍ୟ ସମ୍ମିଳନୀ ଉଡ଼ାନ୍ 1 ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଡାକ୍ତରମାନେ ଏକତ୍ରିତ ହୋଇ ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାବାସୀଙ୍କୁ ଅଧିକ ଉନ୍ନତ ଏବଂ ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ କରାଇବା ନେଇ ଆଲୋଚନା କରିବେ। ଓଡ଼ିଶା ଜୈବ ବିବିଧତା ବୋର୍ଡ ପକ୍ଷରୁ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମହାଣରେ ପାଳିବନ୍ଧ, ରାମଗଡ଼ ଓ ଅଗସ୍ତୀ ନୂଆଗାଁ ପ୍ରମୁଖ ପଞ୍ଚାୟତ ଅଞ୍ଚଳରେ ଏସୀୟ ଜଳଚର ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୋଟ 38 ପ୍ରଜାତିର ଜଳଚର ପକ୍ଷୀ ଦେଖିବାକୁ ମିଳିଛି। ବ୍ରହ୍ମପୁର, ବନଖଣ୍ଡ ଓ ଋଷିକୁଲ୍ୟା ସୁରକ୍ଷା ସମିତି ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବନପାଳ ଡି ପ୍ରଶାନ୍ତ ରାଓଙ୍କ ତତ୍ତ୍ୱାବଧାନରେ ଏକ ସଭାର ଆୟୋଜନ ମଧ୍ୟ ହୋଇଥିଲା। ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାର ତଦାରଖ ପାଇଁ ଜିଲ୍ଲା ଉନ୍ନୟନ ସମନ୍ୱୟ ପର୍ଯ୍ୟାଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ ସହରୀ, ଅଟଳ ଜ୍ୟୋତି ଯୋଜନା ଆଦି ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରାଯାଇଛି। ନବରଙ୍ଗପୁରଠାରେ 12 ବାଟାଲିୟନ ସିଆର୍ପିଏଫ୍ ପକ୍ଷରୁ ବନ୍ଦେ ମାତରମ୍ ସାମୂହିକ ଗାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ 12 ବାଟାଲିୟନ ସିଆର୍ପିଏଫ୍ର ସମସ୍ତ ଅଧିକାରୀ ଓ ଯବାନ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ବନ୍ଦେ ମାତରମ୍ କେବଳ ଏକ ଗୀତ ନୁହେଁ, ଏହା ଭାରତୀୟ ଜାତୀୟତା ଓ ସ୍ୱାଧୀନତା ସଂଗ୍ରାମର ଏକ ଜୀବନ୍ତ ପ୍ରତୀକ ବୋଲି ଅଧିକାରୀମାନେ କହିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଆଜି ଦେଶ କରୁଛି ଶ୍ରଦ୍ଧାଞ୍ଜଳି ଜ୍ଞାପନ। ଦେଶର ସାମଗ୍ରିକ ବିକାଶ ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କଲେ ତାହା ନେତାଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ, କହିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ପରାକ୍ରମ ଦିବସ ଅବସରରେ କଟକ ନେତାଜୀ ସଂଗ୍ରହାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦାନ। ଭୁବନେଶ୍ୱର ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବକୁ ଆଜି ସନ୍ଧ୍ୟାରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ଏବଂ ପବିତ୍ର ମାଘ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ବିଦ୍ୟାଦାୟିନୀ ମା ସରସ୍ୱତୀଙ୍କୁ ଶ୍ରଦ୍ଧା ଓ ଭକ୍ତିଭାବର ସହ ପୂଜାର୍ଚ୍ଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।